ଜାଣିଛୁ ମୋର ଆଜି ବାହାଘର ଫାଇନାଲ ହଉଛି, ଆଉ ତୁ କିଛି ବି କରିଲୁନି। ମୋ ଘରେ ଜାଣିଛନ୍ତି ତୁ ମୋର ଗୋଟେ ଭଲ ସାଙ୍ଗ, ହେଲେ ତୁ ଗୋଟେ ଅଯୋଗ୍ୟ। 4 ବର୍ଷ ଲଢିଛି, ବାପା ମା ବି ରିଟାୟାର୍ଡ ହେଲେଣି। ମୁଁ ଆଜି ଯଦି ବି ସେ ପୁଅକୁ ବାହା ହଉଛି କେବଳ ତୋରି ପାଇଁ। ଏବେ ତୁ ଖୁସିରେ ରହ, ମୁଁ ବି ଖୁସିରେ ରହିବି। ଆସୁଛି।
ବାପା ମା ଗଲା ପରେ ଆମେ ଦୁଇ ଭାଇ ହିଁ ବିଜନେସ୍କୁ ସମ୍ଭାଳିଛୁ, ଆଉ ମୋର ଏତେ ବଡ଼ ବିଜନେସ୍ ଥାଇକି ବି ସିଏ ତା ନିଜ ବିଜନେସ୍ ନିଜେ ସେଟ୍ଅପ୍ କରୁଛି।
ସାଥି ପାଇ ହସୁଛୁ ତୁ ସିନା, ଛାତିରେ ଲୁଚେଇ ଛାତି କହ, ନିଜକୁ ନିଜେ ତୁ ପଚାରିବୁ ଯଦି ଉତ୍ତର ଦବଲ ତୋ ଆଖି ଲୁହ। ଏମିତି ଦିନ ଝୁରିବୁ ମତେ ଲୋଧନ, ନଥିବି ମୁଁ ତୋ ପାଖେ ବୁଝିବ କିଏ ତୋ ମନ। ପିଲାଦିନର ସେ କଣ୍ଢେଇ ଖେଳ, ହଉ କେମିତି ଲାଜି ଭୁଲି ଗଲୁ, ପିଲାଦିନର ସେ କଣ୍ଢେଇ ଖେଳ। ଅଭିମାନ କେତେ ରୁଷିଥିଲୁ, ସାକ୍ଷୀ ଅଛି ସେଇ ଦେବୀ ମନ୍ଦିର। ମୋ ପାଦରେ ଏମିତି ଦିନ ଝୁରିବୁ ମତେ ଲୋଧନ, ନଥିବି ମୁଁ ତୋ ପାଖେ ବୁଝିବ କିଏ ତୋ ମନ। ପ୍ରେମିକ ଥିଲି ବୋଲି ଯାଇଥିଲୁ ଦିନେ ହାତ ଛାଡ଼ି, ଗରିବ ପ୍ରେମିକ ଥିଲି ବୋଲି ଯାଇଥିଲୁ ଦିନେ ହାତ ଛାଡ଼ି। ଆଜି ତୁ କୋଉଠି ମୁଁ କୋଉଠି, ଚାହିଁବି ପାରୁନୁ ପଛକୁ ଫେରି।
ହଁ ସୀମା, ଆଜିର ବଡ ଖବର, ମସୁର ଇଣ୍ଡଷ୍ଟ୍ରିଆଲିଷ୍ଟ ସୌମ୍ୟ ରାଜକର ହେଇଛି ହତ୍ୟା, ପୋଲିସ ଆସି ଘଟଣାସ୍ଥଳରେ ପହଞ୍ଚିଗଲାଣି।
ସୋନା କ'ଣ ହେଇଛି? ଆରେ ଆରେ ତମେ ମୋତେ ତ କହିପାରିବ ନା କ'ଣ ହେଇଛି? ଶୁଣ, ତମେ ଯଦି ମୋତେ ନ କହିବ ମୁଁ ତମକୁ କେମିତି ହେଲ୍ପ କରିବି?
କ'ଣ ଜାଣିବ, ବାହାଘର ପରେ ସବୁ ଠିକ ଥିଲା। ସେ ମୋର ବହୁତ କେୟାର ନେଉଥିଲେ। ମୁଁ ଭାବିଲି ମୋ ଆଇଡିଆଲ ସ୍ୱାମୀଟିଏ ପାଇଛି, ହେଲେ ତାଙ୍କର ଗୋଟେ ଅଲଗା ରୂପ ଥିଲା। ସେ ମଦ ପିଲା ପରେ କ'ଣ ସେ କରୁଥିଲେ ନିଜେ ବି ଜାଣିପାରୁନଥିଲେ। କେତେବେଳେ ରାଗି ଯାଉଥିଲେ ତ କେତେବେଳେ ଅକାରଣରେ ସୋଦି ଦଉଥିଲେ। ହେଲେ ଖାଲି
ଆଉ କେତେ ଟାଇମ ଲାଗିବ ଖାଇବା କାଢିବା ପାଇଁ? ସୋନା,
କଥାରେ ଅଛି ଧନଠାରୁ ମନ ବଡ଼। ଯାହା ଆମ ଇନଭେଷ୍ଟିଗେସନରୁ ଜଣାପଡ଼ିଛି, ମିଷ୍ଟର ସୌମ୍ୟରାଜକର ବିଜନେସ୍ରେ ବହୁତ ସାରା ଶତ୍ରୁ ଥିଲେ। ଏମିତି ବି ହେଇଥାଇପାରେ କି ସେମାନଙ୍କ ଭିତରୁ କେହି ଜଣେ ତାଙ୍କୁ ହତ୍ୟା କରିଥାଏ। ଆମେ ନିଶ୍ଚୟ ଆପଣମାନଙ୍କୁ ସବୁ ଇନଫର୍ମେସନ୍ ସେୟାର କରିବୁ।
ଆସିବ ଏମିତି ଦିନ ଝୁରିବୁ ମତେ ଲୋ ଧନ ନଥିବି ମୁଁ ତୋ ପାଖେ ବୁଝିବ କିଏ ତୋ ମନ। ଆସିବ ଏମିତି ଦିନ ଝୁରିବୁ ମତେ ଲୋ ଧନ ନଥିବି ମୁଁ ତୋ ପାଖେ।